वासुदेवाय ପ୍ରବେଶ ନାହିଁ, କିନ୍ତୁ ଯେହେତୁ ଆମେ ସମ୍ପୂର୍ଣ୍ଣ ଭାଗବତ କହୁଛେ, ତେଣୁକରି ଏ କଥାଟି କୁହାଯାଉଛି। ତେଣୁ ଏ ଶ୍ଳୋକରେ କୁହାଯାଉଛି, 14 ନମ୍ବର ଶ୍ଳୋକରେ, ଗୋପ୍ୟୋ ଲବ୍ଧ୍ୱା ଚ୍ୟୁତଂ କାନ୍ତଂ ଶ୍ରିୟ ଏକାନ୍ତ ବଲ୍ଲଭଂ ଗୃହୀତ କଣ୍ଠ୍ୟସ୍ତ ଦୁର୍ଭ୍ୟାଂ ଗାୟନ୍ତସ୍ତଂ ବିଜୟ। ଏସବୁଟି ମୁଁ ଗତକାଲି କହିଥିଲେ। ଲକ୍ଷ୍ମୀଦେବୀଙ୍କ ଏକାନ୍ତ ବଲ୍ଲଭ କମନୀୟ କୃଷ୍ଣଙ୍କୁ ଗୋପୀମାନେ ସେମାନଙ୍କ ଅନ୍ତରଙ୍ଗ ପ୍ରେମିକ ରୂପେ ଲାଭ କରି ପରମାନନ୍ଦ ଉପଭୋଗ କଲେ। ତାଙ୍କ ଗୁଣଗାନ କରି ଗୋପୀମାନେ ଆନନ୍ଦରେ ବିହାର କରିବା ସମୟରେ ସେ ସେମାନଙ୍କ କଳାକୁ କୁଣ୍ଡାଇ ଧରିଲେ। ଏସବୁଟି ମଧ୍ୟ ଆମେ ଗତକାଲି କହିଥିଲେ। ଏ କଥାକୁ ଆମେ ଗତକାଲି କହିଥିଲେ, ଉଦ୍ଧବ ଏଇ କେମିତି ଏମାନଙ୍କର ଭାଗ୍ୟକୁ ପ୍ରଶଂସା କରିଛନ୍ତି 10 ସ୍କନ୍ଧ 47 ଅଧ୍ୟାୟରେ। ଏଇ ଯେଉଁ ଗୋପୀମାନେ ଯେଉଁ ପ୍ରସାଦ ପ୍ରାପ୍ତ ହେଇଥିଲେ ଭଗବାନ ଠାରୁ, ଆଉ କେହି ଏଇଟା ପ୍ରାପ୍ତ ହେଇନାହାନ୍ତି। ନାୟଂ ଶ୍ରୀଅଙ୍ଗୁ ନିତାନ୍ତରତି ପ୍ରସାଦ ସ୍ୱର୍ଯ୍ୟୋସିତାଂ ନଳିନଗନ୍ଧାଂ ଉଚ୍ଚାଂ କୁତନ୍ୟା ରାସୋତ୍ସବସ୍ୟ ଭୁଜଦଣ୍ଡ ଗୃହୀତ କଣ୍ଠା ଲବ୍ଧା ଶିଶାଂଜା ଦଗାତ ବ୍ରଜବଲ୍ଲଭିନା। ଏହି ଶ୍ଳୋକଟି କହିଥିଲେ 10 ସ୍କନ୍ଧ 47 ଅଧ୍ୟାୟରେ। ଆମେ ଆଲୋଚନା କରିଥିଲେ ଯେଉଁ ଏଇ ରାସ ଏଇ ଯେଉଁ ଭଗବାନ ତାଙ୍କର କଣ୍ଠକୁ ଧାରଣ କଲେ, ଏଭଳି ମା କେହି ଭଗବାନ କୃପା ପ୍ରାପ୍ତ ହୋଇନଥିଲେ। ଏମିତିକି ସ୍ୱର୍ଯ୍ୟୋସିତା ସ୍ୱର୍ଗର ଯୋଶିତା ମାନେ ମଧ୍ୟ ସେଇଟା ନଳିନଗନ୍ଧା ଉଚ୍ଚଙ୍କୁ ତନ୍ୟା, ଯାହାଙ୍କର ଶରୀରରୁ କୌଣସି ସେଣ୍ଟ ନ ଲଗେଇଲେ ମଧ୍ୟ ତାଙ୍କ ଶରୀରରୁ ଏ ପଦ୍ମ ଫୁଲର ବାସ ଆସେ ତାଙ୍କ ଶରୀରରୁ, ନଳିନଗନ୍ଧା ଉଚ୍ଚାଙ୍କୁ ତନ୍ୟା, ଏବଂ ତାଙ୍କର ଶରୀର ରଙ୍ଗ ମଧ୍ୟ ସେଇଭଳି ଭାବରେ। ଏମାନେ କ'ଣ କଥା କହିବେ, ମାନେ କ'ଣ ପାଇବେ ଭଗବାନଙ୍କର କୃପା? ଇଏ ଯେଉଁ ପାଇଥିଲେ ଲବ୍ଧା ସୁଶାନ୍ତ ସୁନ୍ଦରୀ ନାମ ଲବ୍ଧା, ଏଇ ଯେଉଁ ରାସ ଲୀଳାରେ ଭଗବାନ ତାଙ୍କର କଣ୍ଠକୁ ଧାରଣ କରିଥିଲେ, ଏଇଟା ସର୍ବଶ୍ରେଷ୍ଠ ପ୍ରସାଦ ସେମାନେ ପ୍ରାପ୍ତ ହୋଇଥିଲେ, ଏଇଟାକୁ କହିଥିଲେ ଉଦ୍ଧବ କହିଥିଲେ। ତେଣୁ ତାପରେ ସବୁ କହି କର୍ଣ୍ଣୋତ୍ପଳାଳକ ବିଟଙ୍କ କପୋଳ ଘର୍ମ ଭକ୍ତ ଶ୍ରିୟୋ ବଳୟନପୁର ଘୋଷବାଦୀ ଗୋପ୍ୟ ଶ୍ରମଂ ଭଗବତାନ ଅନୃତୁ ଶୋକେଶ ସ୍ରସ୍ତ ସ୍ରଜୋ ଭ୍ରମର ଗାୟକ ରାସଗୋଷ୍ଠ୍ୟା। ରାସଗୋଷ୍ଠୀ ହେଉଛି ରାସଲୀଳା। ତେଣୁ କର୍ଣ୍ଣୋତ୍ପଳ 15 ନମ୍ବର ଶ୍ଳୋକ ନା, ପୃଥକ୍ ପୃଥକ୍ ଗାନ ନୃତ୍ୟାଦି ସାଦ୍ଗୁଣ୍ୟ ଶୋଭାମୁକ୍ତ୍ୱା ସମୁଦିତ ନୃତ୍ୟ ଜନିତ ବକ୍ତ୍ରାଦି ଶୋଭାଂ ବିବୃଣନ୍ତି। ଆ ପୂର୍ବରୁ ପୃଥକ୍ ପୃଥକ୍ ଭାବରେ ବିଭିନ୍ନ ଗୋପୀମାନଙ୍କ କଥା କୁହାଗଲା, 8 ଜଣ ମୁଖ୍ୟ ଗୋପୀମାନଙ୍କ କଥା କୁହାଗଲା, ତାଙ୍କର ସଦ୍ଗୁଣ କେମିତି ଭଗବାନଙ୍କ ସହିତ ସେମାନେ ବ୍ୟବହାର କରୁଥିଲେ ଏସବୁ ବର୍ଣ୍ଣନା କରିକିରି ବର୍ତ୍ତମାନ ନୃତ୍ୟ ଜନିତ ବକ୍ତ୍ରାଦି ଶୋଭାଂ ବିବୃଣନ୍ତି। ଏଇ ଯେଉଁ ନୃତ୍ୟ ଚାଲିଛି, ତାଙ୍କର ଯେଉଁ ମୁଖର ଶୋଭା, ସେଇଟାକୁ ବର୍ଣ୍ଣନା କରାଯାଉଛି ଏ ଶ୍ଳୋକରେ। ଗୋପୀମାନଙ୍କର କାନ ପଛରେ ପଦ୍ମ ଫୁଲ, ଗାଲ ଉପରେ କେଶଗୁଚ୍ଛର ଶୋଭା ଏବଂ ସ୍ୱେଦବିନ୍ଦୁ ସେମାନଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିଲା। ସେମାନଙ୍କ ବଳୟ ଓ ନୁପୁରର ଧ୍ୱନି ପ୍ରତିଧ୍ୱନିରେ ସଙ୍ଗୀତ ସୃଷ୍ଟି ହେଉଥିଲା ଏବଂ କଟିବନ୍ଧନୀର କିଙ୍କିଣୀ ବିକ୍ଷିପ୍ତ ହୋଇ ପଡ଼ୁଥିଲା। ଏହିପରି ଭାବରେ ରାସମଣ୍ଡଳୀରେ ପରମେଶ୍ୱର ଭଗବାନଙ୍କ ସହିତ ଗୋପୀମାନେ ନୃତ୍ୟ କରୁଥିଲେ ଏବଂ ତା ସହିତ ଭ୍ରମର କଳଗୁଞ୍ଜନ କରି ସଙ୍ଗୀତର ସହଯୋଗିତା କରୁଥିଲେ। ଭ୍ରମରମାନେ ମଧ୍ୟ ସେଠି ରହିଥିଲେ, ଭ୍ରମର ମାନେ ସାଧାରଣ ଭ୍ରମର ନୁହନ୍ତି, ଏମାନେ ସବୁ ମୁନି ଋଷିମାନେ ଭ୍ରମର ରୂପରେ ଆସିକରି ଗୁଣଗୁଣ କରୁଛନ୍ତି, ଭଗବାନ ଗୁଣଗାନ କରୁଛନ୍ତି। ଏଇଭଳି ଭାବରେ ବର୍ଣ୍ଣନା କରାଯାଏ। ଏବଂ ପରିସଙ୍ଗ କରାଭିମର୍ଷ ସ୍ନିଗ୍ଧେ କ୍ଷଣଦାମ ବିଳାସ ହାସୈ ରେମେ ରମେଶ ବ୍ରଜ ସୁନ୍ଦରୀ ଭିର ଯଥାର୍ବକ ସୁ ପ୍ରତିବିମ୍ବ ବିଭ୍ରମ। ଭଗବାନଙ୍କ ରାସଲୀଳାକୁ ଉଦାହରଣ ଦିଆଯାଉଛି, ଯଥା ଅର୍ବକ ସୁ ପ୍ରତିବିମ୍ବ ବିଭ୍ରମ। ଯେମିତି ଗୋଟେ ଛୋଟ ପିଲା ବାଳକ ନିଜର ପ୍ରତିବିମ୍ବ ଦେଖିଲେ ସେ ଖେଳନ୍ତି, ଯଥା ସୁ ପ୍ରତିବିମ୍ବ ବିଭ୍ରମ, ବା ନିଜର ପ୍ରତିବିମ୍ବ ଦେଖି ଭାବନ୍ତି ଆଉ କିଏ ଜାଣେ ବା କିଏ ଏଇଭଳି ଭାବରେ ଯେମିତି ରହିଛି ସେଇଭଳି ଭାବରେ ଏମାନେ ସବୁ ଭଗବାନଙ୍କର ଶକ୍ତି। ଆନନ୍ଦ ଚିନ୍ମୟ ସା ପ୍ରତିଭାବିତା ବି, ଏମାନେ ସବୁ ଭଗବାନଙ୍କ ଶକ୍ତି, ଭଗବାନ ତାଙ୍କ ନିଜ ଶକ୍ତି ସହିତ ଆନନ୍ଦ ବିହାର କରୁଛନ୍ତି। ଇଏ ହେଉଛି ରାସଲୀଳାର ପ୍ରକୃତ ଅର୍ଥ ହେଉଛି ଏଇଟା। କ୍ରମ ସନ୍ଦର୍ଭରେ କଥା କୁହାଯାଇଛି, ଆନନ୍ଦ ଚିନ୍ମୟ ରସ ପ୍ରତିଭାବିତା, ଭଗବାନଙ୍କର ଶକ୍ତି ସେମାନେ ସବୁ ନିଜକୁ ବିସ୍ତାର କରିଛନ୍ତି। ଭଗବାନ ହେଉଛନ୍ତି ଶକ୍ତିମାନ, ଏମାନେ ହେଉଛନ୍ତି ଶକ୍ତି, ଶକ୍ତି ଏବଂ ଶକ୍ତିମାନ ଅଭିନ୍ନ, ତେଣୁ ତାଙ୍କର ଏଇ ରାସ ନୃତ୍ୟ ଚାଲିଛି। ଅର୍ଥ ହେଉଛି ଏହିପରି ଭାବରେ ଭଗବାନ କୃଷ୍ଣ ଲକ୍ଷ୍ମୀପତି ସ୍ୱୟଂ ଶ୍ରୀ ନାରାୟଣ ବ୍ରଜାଙ୍ଗନମାନଙ୍କ ସାହାଚର୍ଯ୍ୟରେ ଆଲିଙ୍ଗନ କରମର୍ଦ୍ଦନ ସ୍ନିଗ୍ଧାବଲୋକନ ଉଦ୍ଦାମ ବିଳାସ ଓ ହାସ୍ୟ ସହକାରେ ବାଳକ ଯେପରି ନିଜ ପ୍ରତିବିମ୍ବ ସହିତ ଖେଳେ ସେହିପରି କ୍ରୀଡ଼ା କରି ଆନନ୍ଦ ଗ୍ରହଣ କରୁଥିଲେ। ଭଗବାନ ହେଉଛନ୍ତି ଆନନ୍ଦ ଘନ, କିନ୍ତୁ ତଥାପି ରାସଲୀଳାରେ ଭଗବାନ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ଭଗବାନଙ୍କର କୌଣସି ଭୌତିକ ଆନନ୍ଦ ସେ ପ୍ରାପ୍ତ ହୋଇପାରନ୍ତି ନାହିଁ, ଭଗବାନ ହେଉଛନ୍ତି ଦିବ୍ୟ, ଭଗବାନ ଜନ୍ମ କର୍ମ ଚମେ ଦିବ୍ୟମ, ତେଣୁ ଏ ଭୌତିକ ଆନନ୍ଦ ସେ ଉପଭୋଗ କରିପାରିବେ ନାହିଁ। ଯେମିତି ଆମର ସାଧାରଣ ବ୍ୟକ୍ତିମାନେ ଯେଉଁମାନେ ବହୁତ ନୀଚ ସ୍ତରରେ ଅଛନ୍ତି ସେମାନେ, ଯେମିତି ଆମେ ଗୋଟେ ଉଦାହରଣ ଦେବା ଘୁଷୁରୀ, ଘୁଷୁରୀକି ପାଚିଲା କଦଳୀ ଭଲ ଲାଗିବ ନାହିଁ, ସେ ତାର ଏ କାଦୁଅ ଫାଦୁଅ ଇତ୍ୟାଦି ବିଷ୍ଠା ଇତ୍ୟାଦି ବହୁତ ଆନନ୍ଦ ସେଟା ସେଥିରେ ରହିବ। ଆଉ ସେହିଭଳି ଭାବରେ ସାଧାରଣ ଜୀବମାନେ ସେମାନେ ଦିବ୍ୟ ଆନନ୍ଦ ତାଙ୍କୁ ସେମାନେ କିଛି ଜାଣନ୍ତି ନାହିଁ ବା ସେ ବିଷୟରେ କିଛି ଚିନ୍ତା କରନ୍ତି ନାହିଁ। ଏଇ ଯେଉଁ ଭଗବତ ଗୀତାରେ ଭଗବାନ କହିଲେ, ଯେହି ସଂସ୍ପର୍ଶା ଭୋଗା ଦୁଃଖ ଜନୈବତେ ଆଦ୍ୟନ୍ତବନ୍ତ କୌନ୍ତିଏ ନ ଶିଶୁର ମତେ ବୁଦ୍ଧ। ଭୌତିକ ଜଗତରେ ସେମାନେ କିଭଳି ସୁଖ ପ୍ରାପ୍ତ ହେଉଛନ୍ତି ନା ଏଇ ସଂସ୍ପର୍ଶ, ଆମର ଯେଉଁ ଇନ୍ଦ୍ରିୟମାନେ ଅଛନ୍ତି ଯେମିତି ଚକ୍ଷୁ ଦ୍ୱାରା ଆମେ ଦେଖୁଛେ, ଏଇ ଚକ୍ଷୁ ଦେଖିକି ରୂପ ଦେଖିକିରି ଆମେ ଆନନ୍ଦିତ ହେଉଛେ। ଏଇଭଳି ଭାବରେ ସଂସ୍ପର୍ଶା ଭୋଗା ଏ ଦୁଃଖରୁ ଯାହାତ ହେଉଛି, ଏବଂ ଯଦି ବା କିଛି ସୁଖ ପ୍ରାପ୍ତ ହେଉଛେ, ଯେଉଁ ସୁଖର ଆଦି ଅଛି ସେ ସୁଖର ଅନ୍ତ ଅଛି, ତେଣୁ ବୁଦ୍ଧିମାନ ବ୍ୟକ୍ତି ସେଥିରେ ଆନନ୍ଦିତ ହୁଅନ୍ତି ନାହିଁ। ଭଗବାନ ଏଇଭଳି ଭାବରେ କହିଲେ, ଆଉ ଭଗବାନ କଥା କ'ଣ କହିବା, ଭଗବାନ କୌଣସି ଭୌତିକ ସୁଖ ପ୍ରାପ୍ତ ହେବା ପାଇଁ ସେ ଲାଳାୟିତ ନୁହନ୍ତି, ସୁଖ ସେ ତ ପ୍ରାପ୍ତ ହୋଇପାରିବେ ନାହିଁ, କାରଣ ସେ ହେଉଛନ୍ତି ଚିନ୍ମୟ ସ୍ତରର, ଚିତ୍ ସ୍ତରର, ସେ ଯାହା ଆନନ୍ଦ ପ୍ରାପ୍ତ ହେବେ ଚିଦ ଆନନ୍ଦ ପ୍ରାପ୍ତ ହେବେ। ତେଣୁ ଯେଉଁମାନେ ସେ ଚିଦାନନ୍ଦ ପ୍ରାପ୍ତ ହେଉଛନ୍ତି ସେମାନେ ଭୌତିକ ଆନନ୍ଦ ତାଙ୍କୁ ତୁଚ୍ଛ ଲାଗିବ। ଯେମିତି ଭଗବତ ଗୀତାରେ ଭଗବାନ କହିଲେ, ରସବର୍ଜନ ରସପ୍ୟସ୍ୟ ପରମ ଦୁଷ୍ଟ ଅନିବର୍ତ୍ତତେ, ଜଣେ ଯେତେବେଳେ ଉନ୍ନତ ସ୍ୱାଦ ପ୍ରାପ୍ତ ହେବ ସେତେବେଳେ ସେ ନିମ୍ନତର ସ୍ୱାଦକୁ ଆଉ ପ୍ରତି ଆକର୍ଷିତ ହେବ ନାହିଁ। ସେହିଭଳି ଭାବରେ ଭଗବାନ ହେଉଛନ୍ତି ସେ ସଚ୍ଚିଦାନନ୍ଦ ଘନ, ସେ ସବୁ ଦିବ୍ୟ ସ୍ତରର, ଭୌତିକ ବସ୍ତୁ କିଛି ନାହିଁ ସେଠି। ତେଣୁ ଆମ ପାଇଁ ସବୁ ଲୀଳା କରୁଛନ୍ତି, କହିବେ ଅନ୍ତିମରେ କହିବେ ସେ କଥା। ତେଣୁ ଭକ୍ତି ସିଦ୍ଧାନ୍ତ ସ୍ୱରୂପ ଠାକୁର କହୁଛନ୍ତି ଯେ ଶ୍ରୀକୃଷ୍ଣ ଏକମାତ୍ର ପରମ ତତ୍ତ୍ୱ ଅଟନ୍ତି, ତାଙ୍କର ଶକ୍ତି ଅନନ୍ତ ଅଟେ, ଏହିସବୁ ଶକ୍ତି ରୂପବତୀ ହୋଇ ଶ୍ରୀକୃଷ୍ଣ ତାଙ୍କ ଲୀଳାରେ ପ୍ରବୃତ୍ତ କରନ୍ତି। ଯେପରି ଶ୍ରୀ ଭଗବାନଙ୍କର ଏକମାତ୍ର ପରମ ଶକ୍ତିର ବିଭୂତି ତାଙ୍କର ସର୍ବପ୍ରକାର ଅସଂଖ୍ୟ ଶକ୍ତିର ଅଭିପ୍ରକାଶ ଘଟାଏ, ସେହିପରି ରାସ ନୃତ୍ୟରେ ଯେତେ ସଂଖ୍ୟକ ଗୋପୀ ଥିଲେ ସେହିପରି ପ୍ରକଟିତ ବିବିଧ ଶକ୍ତି ସ୍ୱରୂପ ଏକ ଶ୍ରୀକୃଷ୍ଣ ନିଜକୁ ପ୍ରତିଫଳିତ କରିଥିଲେ। ଭଗବାନଙ୍କ ସବୁ ଶକ୍ତି ସେମାନେ ସବୁ ହିଁ କୃଷ୍ଣ, କିନ୍ତୁ ତାଙ୍କ ଇଚ୍ଛାରେ ତାଙ୍କ ଚିତ୍ ଶକ୍ତି ଯୋଗମାୟା ଏହିସବୁ ଗୋପୀଙ୍କୁ ପ୍ରକଟିତ କରିଥିଲେ। ସେ ଯେତେବେଳେ ଶ୍ରୀକୃଷ୍ଣଙ୍କ ଦିବ୍ୟ ଇଚ୍ଛା କ୍ରମେ ତାଙ୍କ ରସ ପୃଷ୍ଟି ପାଇଁ ତାଙ୍କର ସ୍ୱରୂପ ଶକ୍ତି ଯୋଗମାୟା ଏପରି ଲୀଳା ପ୍ରକଟିତ କଲେ, ସେତେବେଳେ ତାହା ଯେପରି କୌଣସି ବାଳକ ନିଜର ପ୍ରତିବିମ୍ବ ସହିତ ଖେଳିବା ପରି ପ୍ରତୀୟମାନ ହେଲା। କିନ୍ତୁ ଯେହେତୁ ଏହିସବୁ ଲୀଳା ଶ୍ରୀ ଭଗବାନଙ୍କ ଚିନ୍ମୟ ଶକ୍ତି ଦ୍ୱାରା ପ୍ରକଟିତ ହୁଏ, ତେଣୁ ସେଗୁଡ଼ିକ ନିତ୍ୟ ବିରାଜମାନ ଏବଂ ସ୍ୱତଃ ପ୍ରକାଶିତ ହୋଇଥାଏ। ତେଣୁ ଏଇଭଳି ଭାବରେ ଭଗବାନଙ୍କର ଆଶୀର୍ବାଦ ବୁଝିବାକୁ ପଡ଼ିବ। ତେଣୁ ପାଞ୍ଚ ନମ୍ବର ଶ୍ଳୋକ କୁହାଯାଉଛି, ସାତ ନମ୍ବର ଶ୍ଳୋକରେ ଶ୍ରୀ ଶ୍ରୀ ସୀତାରାମ ସମ୍ମାନ ତଦଙ୍ଗ ସଙ୍ଗ ପ୍ରମୁଦା କୁଳେନ୍ଦ୍ରିୟ କେଶାଙ୍କୁଳଂ କୁଚପଟ୍ଟିକାମ୍ବ ନାଞ୍ଜ ପ୍ରତିବ୍ୟୋଡ଼ୁମୂଳ ନାଞ୍ଜ ପ୍ରତିବ୍ୟୋଡ଼ୁମଳଂ ବ୍ରଜ ସ୍ତ୍ରିଓ ବିଶ୍ରସ୍ତ ମାଳାଭରଣ କୁରୁଦ୍ଭ। ଭଗବାନଙ୍କର ଲୀଳାକୁ ଯେତେବେଳେ ବର୍ଣ୍ଣନା କରୁ ସୁଖଦେବ ଗୋସ୍ୱାମୀ ଏତେ ଆନନ୍ଦିତ ହେଇଯାଉଛନ୍ତି, ପରୀକ୍ଷିତ ମହାରାଜକୁ ସମ୍ବୋଧନ କରୁଛନ୍ତି, କୁରୁଦ୍ଭ ଗୁରୁବଂଶର ଶ୍ରେଷ୍ଠ ତମେ, ଏଇସବୁ ଭଗବାନ ଲୀଳାକୁ ସବୁ ଜାଣିଛ, ଭଗବାନ ଭକ୍ତ ଏସବୁ ବୁଝିପାରିବେ, ଅନ୍ୟମାନେ ବୁଝିପାରିବେ ନାହିଁ। ତେଣୁ ଭଗବାନ ରାସ ଲୀଳା ଯେତେ ବର୍ଣ୍ଣନା କରୁଛନ୍ତି ସୁଖଦେବ ଗୋସ୍ୱାମୀଙ୍କ ଆନନ୍ଦ ହେଇଥିଲୁ ଆମେ ଜାଣିବା, ପରୀକ୍ଷିତ ମହାରାଜଙ୍କୁ କୁରୁଦ୍ଭ ବୋଲି ସମ୍ବୋଧନ କରୁଛନ୍ତି। ଏ କୁରୁବଂଶା ବତଂଶ ମହାରାଜ ପରୀକ୍ଷିତ ଶ୍ରୀକୃଷ୍ଣଙ୍କ ଅଙ୍ଗସଙ୍ଗ ଆନନ୍ଦରେ ଅଭିଭୂତ ଗୋପୀମାନଙ୍କ ଇନ୍ଦ୍ରିୟ ସମୂହ ବିବଶ ହୋଇପଡ଼ିଥିବାରୁ ସେମାନଙ୍କର କେଶ ଦାମ, ସେମାନଙ୍କ ପରିଧେୟ ବସନ, ପାଞ୍ଚଲି, ମାଳ, ଅଳଙ୍କାର ଆଦି ସ୍ଖଳିତ ହୋଇପଡ଼ିବାରୁ ଆଗପରି ସେମାନେ ତାହା ଅନାୟାସରେ ରଖିପାରିଲେ ନାହିଁ। ଏହିଭଳି ଭାବରେ ତାଙ୍କର ରାଜନୈତିକ କଥା ବର୍ଣ୍ଣନା କରାଯାଉଛି। ତାସ୍ତୁ ଭାଗବତ ବିଳାସେ ଆକୁଳା ବହୁ ଭଗବାନ ଶ୍ରୀ ନୃତ୍ୟରେ ଏହିଭଳି ଭାବରେ ତାଙ୍କର ଅବସ୍ଥା ହେଉଛି। ତେଣୁ ପରସ୍ପର କୁହାଯାଉଛି ବିକ୍ରୀଡ଼ା କୃଷ୍ଣ ବିକ୍ରୀଡ଼ିତ ବିକ୍ଷ ମମୁ କେଚର ସ୍ତ୍ରିୟ କାମାର୍ଜିତ ଶଶାଙ୍କସ୍ୟ ଶ୍ରବଣ ବିସ୍ମିତ ଭବତ୍। ଶୁଭଦେବ ଗୋସ୍ୱାମୀ ଯେତେବେଳେ ଭଗବାନଙ୍କ ରାସଲୀଳାକୁ ବର୍ଣ୍ଣନା କରୁଛନ୍ତି ସେତେବେଳେ ଅନ୍ୟ ସବୁ ଦୃଶ୍ୟ ସବୁ ଦେଖୁଛନ୍ତି, ଆକାଶକୁ ଦେଖୁଛନ୍ତି, ଆକାଶରେ ଗଗନରେ କୃଷ୍ଣ ବିକ୍ରୀଡ଼ିତ ବିକ୍ଷ ଭଗବାନଙ୍କର ଯେଉଁ ବିଶେଷ କ୍ରୀଡ଼ା ହେଇଥିଲା ଗୋପୀମାନଙ୍କର ସହିତ, ଏଇଟାକୁ ଦେଖିକରି ମୁମୁହୁ କ୍ଷେଚର ସ୍ତ୍ରିୟ କ୍ଷେଚର ଆକାଶରେ ଯେଉଁମାନେ ଦେବତାମାନେ ସବୁ ରହିଛନ୍ତି ତାଙ୍କର ପତ୍ନୀମାନେ ସେମାନେ ମୋହ ହେଇଯାଉଛନ୍ତି। ଶ୍ରୀଦେବ ଗୋସ୍ୱାମୀ ସେଠି କିଛି ଲକ୍ଷ୍ୟ କରିଦେଲେ ସେମାନେ ମୋହ ହେଇଯାଇକି ମୂର୍ଚ୍ଛା ହେଇକି ପଡ଼ିଛନ୍ତି ତାଙ୍କ ସ୍ୱାମୀଙ୍କର କୋଳରେ, ଦେଖିଲେ ସିଏ ଶ୍ରୀଦେବ ଗୋସ୍ୱାମୀ ସେ ବର୍ଣ୍ଣନା କରୁଛନ୍ତି କାହିଁକି ମୋହ ହେଇଗଲେ ନା କାମାର୍ଜିତା ଶଶାଙ୍କ ଶଗଣ ବିସ୍ମିତା ଅଭବତ୍। ଏମିତିକି ଶରତ ପୂର୍ଣ୍ଣିମାରେ ରାତ୍ରିର କଥା, ଶରତ ପୂର୍ଣ୍ଣିମାରେ ଯେଉଁ ଚନ୍ଦ୍ର ରହିଛନ୍ତି ଚନ୍ଦ୍ର ମଧ୍ୟ କାମାର୍ଜିତ ଶଶାଙ୍କ ଶଶାଙ୍କ ଯଦି ପୁରୁଷ ଲୋକ ଚନ୍ଦ୍ର ଚନ୍ଦ୍ରଦେବ ହେଉଛନ୍ତି ସୋମଦେବ, କିନ୍ତୁ ସେ ମଧ୍ୟ ସ୍ତ୍ରୀଲୋକ ଭଳି ସେ ମଧ୍ୟ କାମପୀଡ଼ିତ ହେଇଗଲେ। କାମାର୍ଜିତ ଶଶାଙ୍କ ଚ ଶବ୍ଦରେ ତାରାଗଣମାନେ ମଧ୍ୟ ସେମାନେ ମଧ୍ୟ ମୋହିତ ହେଇଗଲେ। ଏସବୁ ଲୀଳାକୁ ସୁଖଦେବ ଗୋସ୍ୱାମୀ ଦେଖୁଛନ୍ତି। ତେଣୁ ସଗଣ ବିସ୍ମିତା ହବ ସେମାନେ ସବୁ ତାରାଗଣମାନେ ମଧ୍ୟ ବିସ୍ମିତ ହେଇଗଲେ। କିଏ ଲୀଳା ବାରାସ ଲୀଳା! ସେଇଥିପାଇଁ କୃଷ୍ଣଦାସ କବିରାଜ ଗୋସ୍ୱାମୀ କହିଲେ ସବୁଠାରୁ ଶ୍ରେଷ୍ଠ ରସ ହେଉଛି ଏଇଟା, କିନ୍ତୁ ଏଇଟାକୁ ବୁଝିବା ପାଇଁ ସେତିକି ଯୋଗ୍ୟତା ଦରକାର, ଆମର ସେ ଯୋଗ୍ୟତା ନାହିଁ। ତେଣୁ ସୁଦର୍ଶନୀ ନ କେବଳ ତା ଏବା କୁଳେନ୍ଦ୍ରିହା କିନ୍ତୁ ଦେବ୍ୟୋପି ଇତିହ, କେବଳ ଯେ ଗୋପୀମାନେ ବର୍ତ୍ତମାନ ଆକୁଳେନ୍ଦ୍ର ହେଇଯାଇଛନ୍ତି ତା ନୁହେଁ, ଦେବୀ ଦେବୀମାନେ ମଧ୍ୟ ସେଇଭଳି ଭାବରେ ହେଇଯାଇଥିଲେ। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି କାମାର୍ଜିତା କୃଷ୍ଣ ବିଷୟକ ବିଷୟକେନ କାମେନ ପୀଡ଼ିତା, ଏ କାମ ସାଧାରଣ କାମ ନୁହଁ, ଏ ହେଉଛି ପ୍ରେମ, ଶୁଦ୍ଧ ପ୍ରେମ, ଭଗବାନ ବିଷୟ କାମ ଯେଉଁ କୁହାଯାଏ ଆତ୍ମେନ୍ଦ୍ରିୟ ପ୍ରୀତିବାଞ୍ଛା ତାର ବୋଲି କାମ, କୃଷ୍ଣେନ୍ଦ୍ରିୟ ପ୍ରୀତିବାଞ୍ଛା ଧରି ପ୍ରେମ ନାମ। ଭଗବାନଙ୍କୁ ଯଦି ପ୍ରେମ ପ୍ରୀତି ଦେବା ପାଇଁ ବା ସୁଖ ଦେବା ପାଇଁ ଜଣେ ଚାହିଁବ ସେଇଟାକୁ ପ୍ରେମ କୁହାଯିବ, ସେଇଟା କାମ ନୁହଁ। ନିଜର ଇନ୍ଦ୍ରିୟକୁ ପ୍ରୀତି ଦେବା ପାଇଁ ସେଇଟା ହେଉଛି କାମ। ତେଣୁ ଶଶାଙ୍କ ବି କୃଷ୍ଣ ମାଲୋକ୍ୟ ସ୍ତ୍ରୀ ଭାବ ପ୍ରାପ୍ତ, ସମଦେବ ଯଦି ପୁରୁଷ ବ୍ୟକ୍ତି ସିଏ ସମଦେବ ସିଏ, କିନ୍ତୁ ସିଏ ମଧ୍ୟ ଭଗବାନ ଦର୍ଶନ କରି ତାଙ୍କର ମଧ୍ୟ ସ୍ତ୍ରୀ ଭାବ ପ୍ରାପ୍ତ ହେଲା, ସ୍ତ୍ରୀଭାବ ପ୍ରାପ୍ତ ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି। ତେଣୁ ବ୍ରଜସୁନ୍ଦରୀ ଗାତ୍ରାଣାଂ ତତ୍ ବିଳାସାନାଂଚ ଯୋଗମାୟା ଏବ ପୁରୁଷ ଦୃଷ୍ଟି ପ୍ରତ୍ୟାବରଣମ୍। ଏ ଯେଉଁ ଭଗବାନ ଯେଉଁ ଗୋପୀମାନଙ୍କ ସହିତ ଲୀଳା କରୁଥିଲେ ବ୍ରଜସୁନ୍ଦରୀମାନଙ୍କ ସହିତ, ବ୍ରଜସୁନ୍ଦରୀମାନଙ୍କୁ ଯୋଗମାୟା ଦ୍ୱାରା ଏଭଳି ଭାବରେ ସେ ଆବୃତ କରିଥିଲେ ଯୋଗମାୟା ଯେ କ'ଣ ଦେବତାମାନେ ଦେଖିପାରୁନଥିଲେ, କିନ୍ତୁ ଦେବତାମାନଙ୍କ ପତିମାନେ ଦେଖିପାରୁଥିଲେ, ଏକପିମାନଙ୍କୁ ଦେଖିପାରୁଥିଲେ, କିନ୍ତୁ ଦେବତାମାନେ ଦେଖିପାରୁନଥିଲେ, ଏଭଳି ଭାବରେ ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି। ତେଣୁ ଏଇଭଳି ଭାବରେ ବର୍ତ୍ତମାନ ଭଗବାନଙ୍କର ସରିଗଲେ ଶୟନ ଆଳତି। ତେଣୁ ଆମର କଥା କେଉଁଠି ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସାମ୍ବେଦକର ଭକ୍ତ କି, ଦାୟ ଗୋପ୍ରମାନନ୍ଦୀ। ଆମେ ଗୋଟେ ଏ ରାସଲୀଳାର ଗୀତ ଯେଉଁ ରହିଛନ୍ତି ଆମର ଇଏ ବର୍ଣ୍ଣନା କରିଛନ୍ତି ଗୀତ ଗୋବିନ୍ଦରେ, ସେଇ ଗୀତଟି ଗାନ କରିବା, ତାପରେ ଭଗବତ ଗୀତା ପାଠ କରିବା। ରତି ସୁଖ ସାରେ ଗତମ ବିସାରେ ମଦନ ମନୋହର ବେଶମ। ଆଜି ରାକେଶ ନାହିଁ ଆଉ ଏ ଗୀତଟା ଯଦି ମୃଦଗନ ବାଜି ତାହେଲେ କ'ଣ ଭଲ ଲାଗିବ ନାହିଁ। ନ କୁରୁନି ତାମ୍ବିନି ଗମନ ବିଳମ୍ବନ ମନୁସାରତମ ହୃଦୟେତମ ଧୀର ସମୀରେ ଯମୁନା ତୀରେ ବସତି ବନେ ବନମାଳି ରତି ସୁଖ ସାରେ ଗତମ ବିସାରେ ମଦନ ମନୋହର ବେଶମ ପିନ ପୟୋଧର ପରିସର ମଦନ ଚଞ୍ଚଳ କର ଯୁଗ ସାରି ଧୀର ସମୀରେ ଯମୁନା ତୀରେ ବସ ଜୀବନେ ବନମାଳି ନାମ ସମେତମ କୃତ ସଂକେତମ ବାଦୟତି ମୃଦୁ ବେଣୁ ପାଉ ମନୁତେ ନାନୁତେ ନାନୁ ସଂଗାତମ ପବନ ଚଳିତ ମପିରେଣୁ ଧୀର ସମୀରେ ଯମୁନା ତୀରେ ବସ ଜୀବନେ ବନମାଳି ପତିତ ପତ୍ରେ ବିଚଳତି ପତ୍ରେ ସଙ୍କିତ ଭବ ଧୂପୟାନମ ରଚୟତି ସୟନମ ସଚକୀର୍ତ୍ତନୟନମ ପଚତି ତବ ବନ୍ଧନ ଧୀର ସମୀରେ ଯମୁନା ତୀରେ ବସ ଜୀବନେ ବନମ ମୁଖର ମଧୀରମ ତ୍ୟାଜ ମନ୍ଦିରମ ରିପୁମିବକେ ଶିଶୁଲୋଳମ ଚଳ ସତି କୁଞ୍ଜମ ସତି ନୀର କୁଞ୍ଜମ ଶିଳୟ ନୀଳ ନିଚୁଳ ଧୀର ସମୀରେ ଯମୁନା ତୀରେ ବସ ଜୀବନେ ଉରସି ମୁରାରେ ଉପହୋଇତ ଦ୍ୱାରେ ଘନୈବ ତରଳ ବଳାକେ ତଟି ଦୀବ ପିତେ ରଚି ବିପରୀତେ ରାଜସୀ ସୁକୃ ধীর সমীরে যমুনা তীরে সদীবনে বিগড়িত বসানম পরিহৃত্য রসানম গটয় জগ নাম পীড়ন কিশলায়সায়নে পঙ্কজনায়নে নিধিমিব সানিধানম ধীর সমীরে যমুনা তীরে বসদীবনে বনমান হরিরাভিমানী রজনী হৃদানী নিয়ম বিয়াতি বিরামম কুরুমাম বচনম সৎকর রচনম পুরয় মধু রিপুকাম ধীর সমীরে যমুনা তীরে রসদীবনে মনমান শ্রী জয় দেবে কৃত হরি সেবে গণতি পরম রমণীয়ম প্রমুদিত হৃদয়ম হরিমতি সদয়ম নবত সুকৃত কামনীয়ম ধীর সমীরে যমুনা তীরে বসদীবনে জয় শ্রী বৃন্দাবন কৃষ্ণ বলরাম শ্রী জগন্নাথ বলদেব সুধামারাণী শ্রী রাধা কৃষ্ণচন্দ্র শ্রী শ্রীলক্ষ্মী শ্রীদেব শ্রী শ্রী সীতারাম হনুমান যোগী জয় শ্রী প্রভুপাদ মহারাজ ঘী জয় শ্রী গুরুদেব ঘী জয় রাসলীলা বর্ণন ঘী সমেত গৌর ভক্তবৃন্দ ঘী জনিতাই গৌর প্রেমানন্দী জয় গোষ্ঠী গোপী জয় গোষ্ঠী গোপী ওম নমো ভগবতে বাসুদেবায় ওম নমো ভগবতে শ্রীমদ ভগবত সতেরো তারিখ না কত সতেরো সতেরো অধ্যায় পাঠ করি নমো ভগবতে বাসুদেবায় নমো ভগবতে বাসুদেবায় ওম নমো ভগবতে বাসুদেবায় শ্রীমদ ভগবদ গীতা ভেতভূতগণস্থানীদম্বরম তপন্তিজেতপূজনা দম্বহংকার সংকৃত কামরাগবানিত শুণু সবল আরোগ্য সুখ প্রীতি বিবর্ধনা।